ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଆଧୁନିକ ଜ୍ଞାନକୌଶଳର ଉପଯୋଗ ମାଧ୍ୟମରେ ଦେଶର ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଏବଂ ନିରପେକ୍ଷ ହେବା ସହ ଦେଶର ଗଣତନ୍ତ୍ର ସୁଦୃଢ଼ ଓ ସମୃଦ୍ଧ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ରେ ଦେଶବାସୀଙ୍କୁ ଉଦ୍ବୋଧନ କଲେ ଶ୍ରୀ ମୋଦି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଜି ତାଙ୍କ ଦାୟିତ୍ୱରୁ ନେବେ ଅବସର। ରାଜ୍ୟରେ ଏକ ଅବକାରୀ ଏକାଡେମୀ ସ୍ଥାପନ ସରକାରଙ୍କ ବିଚାରାଧୀନ ରହିଛି କହିଲେ ଅବକାରୀ ମନ୍ତ୍ରୀ। ଏବଂ ହକି ଇଣ୍ଡିଆ ଲିଗ୍ର ପୁରୁଷ ଏବଂ ମହିଳା ବର୍ଗରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟାରେ ଖେଳାଯିବ ଦୁଇଟି ମ୍ୟାଚ୍। ଆଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତର ସଫଳତା ସହିତ ଘରୋଇ ମହାକାଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସମ୍ଭାବନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆକାଶବାଣୀର ମନ୍ କି ବାତ୍ର 118ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ଷ ଆରମ୍ଭରୁ ଭାରତ ଅନ୍ତରୀକ୍ଷ କ୍ଷେତ୍ରରେ ଅନେକ ଐତିହାସିକ ସଫଳତା ହାସଲ କରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସ୍ପାର୍ଡେକ୍ସ ମିଶନ ଅଧୀନରେ ସାଟେଲାଇଟ୍ ଡକିଂ ସଫଳତାର ସହ ଶେଷ କରି ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନ ହାସଲ କରିଛି।
ହମାରେ ସାଇଣ୍ଟିଷ୍ଟ ନେ ସାଟେଲାଇଟ୍ କି ସ୍ପେସ୍ ଡକିଂ କରାଇ ହେ। ଜବ୍ ଅନ୍ତରିକ୍ଷ ମେ ଦୋ ସ୍ପେସ୍ କ୍ରାଫ୍ଟ କନେକ୍ଟ କିଏ ଜାତେ ହେ ତୋ ଇସ୍ ପ୍ରକ୍ରିୟା କୋ ସ୍ପେସ୍ ଡକିଂ କହତେ ହେ। ୟେ ତକନିକ ଅନ୍ତରିକ୍ଷ ମେ ସ୍ପେସ୍ ଷ୍ଟେସନ ତକ ସପ୍ଲାଇ ଭେଜନେ ଅର୍ କ୍ରୁ ମିଶନ କେ ଲିଏ ଅହମ ହେ। ଭାରତ ଐସା ଚୌଥା ଦେଶ ବନା ହେ ଜିସ୍ନେ ୟେ ସଫଳତା ହାସିଲ କି ହେ।
ଆସନ୍ତା ରବିବାର ଦିନ ପାଳନ ହେବାକୁ ଥିବା ସମ୍ଭିଧାନର 75 ବର୍ଷ ପୂର୍ତ୍ତି ଏବଂ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ଭିଧାନ ପ୍ରସ୍ତୁତି ଏବଂ ପ୍ରଣୟନରେ ଯୋଗଦାନ କରିଥିବା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ସମେତ ସମ୍ଭିଧାନ ସଭା ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍କରଣ କରିଛନ୍ତି। ଆସନ୍ତା 25 ତାରିଖରେ ଦେଶରେ ମତଦାତା ଦିବସ ପାଳନ କରାଯିବ। ଜାତୀୟ ଭୋଟର ଦିବସର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ ଆଲୋକପାତ କରି କହିଥିଲେ, ଏହି ଦିନ ଭାରତର ନିର୍ବାଚନ ଆୟୋଗ ଗଠିତ ହୋଇଥିଲା। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ କମିଶନଙ୍କ ଭୂମିକା ଏବଂ ଅବଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଆଧୁନିକ ଜ୍ଞାନକୌଶଳ ଉପଯୋଗ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଏବଂ ଅବାଧ ନିରପେକ୍ଷ ହେବା ସହ ଗଣତନ୍ତ୍ର ସୁଦୃଢ଼ ଓ ସମୃଦ୍ଧ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
हमारे संविधान निर्माताओं ने संविधान में हमारे चुनाव आयोग को लोकतंत्र में लोगों की भागीदारी को बहुत बड़ा स्थान दिया है। देश में जब 1951-52 में पहली बार चुनाव हुए तो कुछ लोगों को संशय था कि क्या देश का लोकतंत्र जीवित रहेगा, लेकिन हमारे लोकतंत्र ने सारी आशंकाओं को गलत साबित किया। आखिर भारत मदर ऑफ डेमोक्रेसी है। ବିତେ ଦଶକ ମେ ଭି ଦେଶ କା ଲୋକତନ୍ତ୍ର ସଶକ୍ତ ହୁଆ ହେ ସମୃଦ୍ଧ ହୁଆ ହେ।
ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି, ସାମ୍ୟ ଓ ସମ୍ପ୍ରୀତିର ଏହା ହେଉଛି ଏକ ଅସାଧାରଣ ସମ୍ମେଳନ। ଏହି ମେଳା ବିବିଧତା ମଧ୍ୟରେ ଏକତାକୁ ପ୍ରତିପାଦନ କରୁଛି। ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପର୍ବର ପ୍ରଥମ ବାର୍ଷିକୀ ପାଳନକୁ ପ୍ରଧାନମନ୍ତ୍ରୀ ସ୍କରଣ କରିଛନ୍ତି। ଦେଶର ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ବିକାଶ ପଥରେ କାର୍ଯ୍ୟ କରିବା ସମୟରେ ସେଥିରୁ ପ୍ରେରଣା ନେବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଚଳିତ ବର୍ଷ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନର 9 ବର୍ଷ ପୂର୍ତ୍ତି ପାଳନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବାରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆସନ୍ତା 23 ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ନେତାଜୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ନେତାଜୀଙ୍କ ଜୀବନାଦର୍ଶକୁ ଅନୁକରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଜି ତାଙ୍କ ଦାୟିତ୍ୱରୁ ଅବସର ନେବେ। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଆସନ୍ତାକାଲିଠାରୁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିବେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର ହ୍ରାସ କରିବା ଏବଂ ପୀଡ଼ିତଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇଦେବା ନେଇ ବାଣିଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରଠାରେ ହୋଇଥିବା ବୈଠକରେ ସଡ଼କ ଦୁର୍ଘଟଣାଜନିତ ଆହତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଏବଂ ଆମ୍ଭୁଲାନ୍ସ ସୁବିଧାକୁ ତ୍ୱରିତ କରିବା ପାଇଁ ନିଷ୍ପଭି ହୋଇଛି। ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଡାକ୍ତରଖାନାଗୁଡ଼ିକ କିପରି ଜରୁରୀକାଳୀନ ସେବା ସହଯୋଗ ଏବଂ ସମନ୍ୱୟ ରକ୍ଷା କରିପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଭାବରେ ଆଲୋଚନା ହୋଇଥିଲା। ଜରୁରୀକାଳୀନ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ଏବଂ ଲୋକମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପଗୁଡ଼ିକ କିପରି ସୁଚାରୁରୂପେ ଲାଗୁ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଞ୍ଜାମ ଜିଲ୍ଲା ସୋନପୁର ଇକୋ ରିଟ୍ରିଟ୍ଠାରେ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ବେଆଇନ ମାଦକଦ୍ରବ୍ୟ କାରବାର ଓ ଚୋରାଚାଲାଣକୁ ସମ୍ପୂର୍ଣ୍ଣ ରୋକିବା ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅବକାରୀ ବିଭାଗ ଏନ୍ଫୋର୍ସମେଣ୍ଟ ଟିମ୍ ଗଠନ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ରାଜ୍ୟରେ ଏକ ଅବକାରୀ ଏକାଡେମୀ ସ୍ଥାପନ ପାଇଁ ସରକାରଙ୍କ ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଅବକାରୀ ଆଇନର ସଂଶୋଧନ କରି ବିଶୃଙ୍ଖଳିତ ଲୋକଙ୍କ ବିରୁଦ୍ଧରେ ଉଚିତ ଦଣ୍ଡବିଧାନ, ଅବକାରୀ ଅଧିକାରୀମାନଙ୍କ ପ୍ରଶିକ୍ଷଣ ବ୍ୟବସ୍ଥା, ନୂତନ ଅବକାରୀ ଥାନା ଗଠନ, ବ୍ଲୁବେରୀ ଚାଷ ମାଧ୍ୟମରେ ବିକଳ୍ପ ଜୀବିକା ପ୍ରୋହାହନ ଦିଗରେ ଅବକାରୀ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଭଦ୍ରକ ଜିଲ୍ଲାର ଧାନ କ୍ରୟ ବ୍ୟବସ୍ଥାର ତଦାରଖ ଓ ମଣ୍ଡି ପରିଦର୍ଶନ ପରେ ଧାନ କିଣା ପ୍ରକ୍ରିୟା ଅଧିକ ସୁବ୍ୟବସ୍ଥିତ ହୋଇଛି। ଭଣ୍ଡାରୀପୋଖରୀ ବ୍ଲକର ତେସିଙ୍ଗା ସେବା ସମବାୟ ସମିତି ଦ୍ୱାରା ମଣ୍ଡିରେ ଧାନ କିଣା ନେଇ ଅଭିଯୋଗ ପରେ ମନ୍ତ୍ରୀ ଏ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ବ୍ଲକର ବଦୁ ଦରଡ଼ାର ବିଭିନ୍ନ ମଣ୍ଡିରେ ଧାନ କ୍ରୟ ବିଳମ୍ବକୁ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଜିଲ୍ଲାର ସମସ୍ତ 150 ମଣ୍ଡି ଖୋଲାଯାଇ ଧାନ କ୍ରୟ ଆରମ୍ଭ ହୋଇଛି। ଗତକାଲି ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର 20.61% ଧାନ କିଣାଯାଇଛି। ଜିଲ୍ଲାର ସମୁଦାୟ ପଞ୍ଜିକୃତ 80,533 ଜଣ ଚାଷୀଙ୍କ ମଧ୍ୟରୁ 4,479 ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ତୃତୀୟ ପଥୋହବରେ ଇନ୍ଫୋସିଟି ଛକଠାରୁ ସିଲିକନ୍ କଲେଜ ଛକ ପର୍ଯ୍ୟନ୍ତ ପ୍ରାୟ 1 କିଲୋମିଟର ବ୍ୟାପୀ ଅଞ୍ଚଳରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପୁରୁଷ ଓ ମହିଳାମାନେ ସାମିଲ ହୋଇଥିଲେ। ସଙ୍ଗୀତ ନୃତ୍ୟ ସହିତ ରଙ୍ଗୋଲି, ଝୋଟି, ଲୋକନୃତ୍ୟ, ଯୋଗ, ସ୍କେଟିଂ, ପେଣ୍ଟିଂ ଆଦି କାର୍ଯ୍ୟକ୍ରମ ପଥୋହବକୁ ଖୁବ୍ ଆକର୍ଷଣୀୟ କରିଥିଲା। କାର୍ଯ୍ୟକ୍ରମରେ ଖାଦ୍ୟ ମେଳାର ଆୟୋଜନ ସହିତ ପଥପ୍ରାନ୍ତ ନାଟକ, ପାରମ୍ପରିକ ଖେଳ, ମ୍ୟାଜିକ୍ ଶୋ, ପଟ୍ଟଚିତ୍ର ଆଦିକୁ ରାଜଧାନୀବାସୀ ବେଶ୍ ଉପଭୋଗ କରିଥିଲେ। ଜାତୀୟ ମତଦାତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାରେ ଏ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଭୋଟର ସଚେତନତା ଉପଲକ୍ଷେ ସାଧାରଣ ସଭା ଓ ସଚେତନତା ଶୋଭାଯାତ୍ରା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ, ଚଳିତ ମାସ 25 ମତଦାତା ଦିବସ ପାଳନ କରାଯିବ। ଏହି ବର୍ଷ ମତଦାନ ଦିବସର ବାର୍ତ୍ତା ରହିଛି, ମତଦାନର ବିକଳ୍ପ ନାହିଁ, ମୁଁ ନିଶ୍ଚିତ ଭୋଟ ଦେବି। ବିଶିଷ୍ଟ ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସ୍କୃତିଚାରଣ କରିବା ସହିତ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ତଥା ଛବିଳ ମଧୁ ବର୍ଣ୍ଣବୋଧର ରଚୟିତା ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନରେ ପକ୍ଷୀ ଗଣନା ଶେଷ ହୋଇଛି। ଚିଲିକାକୁ ଚଳିତ ବର୍ଷ 196 ପ୍ରଜାତିର 11,27,228 ପକ୍ଷୀ ଆସିଥିବାବେଳେ 109 ପ୍ରଜାତିର ବିଦେଶାଗତ ପକ୍ଷୀ ଓ 87 ପ୍ରଜାତିର ଦେଶୀୟ ପକ୍ଷୀ ରହିଛନ୍ତି। ଖୁଣ୍ଟୁଣି ବନାଞ୍ଚଳରେ 39 ପ୍ରଜାତିର 5,600 ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗୋପ ବନ ବିଭାଗ ଅଧୀନରେ କରାଯାଇଥିବା ଗଣନାରେ ବିଭିନ୍ନ ପ୍ରଜାତିର 3,075 ପକ୍ଷୀ ଚିହ୍ନଟ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସୁର ବନଖଣ୍ଡର 28 ଜଳାଶୟରେ 30 ଉର୍ଦ୍ଧ୍ୱ ଭିନ୍ନ ପ୍ରଜାତିର ପକ୍ଷୀ ଓ 4 ବିଦେଶୀ ପକ୍ଷୀ ଚିହ୍ନଟ ହୋଇଛନ୍ତି। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗରେ ଆଜି ରାଉରକେଲା ବେରସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 6 ଓଡ଼ିଶା ୱାରିୟର୍ସ ଓ ସାଚି ରୟାଲ୍ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସେହିପରି ପୁରୁଷ ବର୍ଗରେ କଳିଙ୍ଗ ଲାନ୍ସର୍ସ ଓ ଦିଲ୍ଲୀ ଏସ୍ସି ପାଇପର୍ସ ମଧ୍ୟରେ ରାତି 8:15 ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଧୁନିକ ଜ୍ଞାନକୌଶଳର ଉପଯୋଗ ମାଧ୍ୟମରେ ଦେଶର ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଏବଂ ନିରପେକ୍ଷ ହେବା ସହ ଦେଶର ଗଣତନ୍ତ୍ର ସୁଦୃଢ଼ ଓ ସମୃଦ୍ଧ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ରେ ଦେଶବାସୀଙ୍କୁ ଉଦ୍ବୋଧନ କଲେ ଶ୍ରୀ ମୋଦି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଜି ତାଙ୍କ ଦାୟିତ୍ୱରୁ ନେବେ ଅବସର। ରାଜ୍ୟରେ ଏକ ଅବକାରୀ ଏକାଡେମୀ ସ୍ଥାପନ ସରକାରଙ୍କର ବିଚାରାଧୀନ ରହିଛି କହିଲେ ଅବକାରୀ ମନ୍ତ୍ରୀ। ଏବଂ ହକି ଇଣ୍ଡିଆ ଲିଗ୍ର ପୁରୁଷ ଏବଂ ମହିଳା ବର୍ଗରେ ବେରସାମୁଣ୍ଡା ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟାରେ ଖେଳାଯିବ 2 ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।